ମୋର ପ୍ରିୟ ଦେଶବାସୀଗଣ, ଆପଣ ସମସ୍ତଙ୍କୁ ନମସ୍କାର। ପ୍ରତ୍ୟେକେ ଛୁଟି ପାଇଁ ଅନେକ ଯୋଜନା କରିଥାନ୍ତି। ଛୁଟିରେ ଆମ୍ବର ସିଜିନ୍ ଚାଲିଥିବା ଯୋଗୁଁ ଆମ୍ବର ମଜା ନେବାକୁ ମଧ୍ୟ ଇଚ୍ଛା ହୋଇଥାଏ। ବେଳେବେଳେ ଏମିତି ବି ଇଚ୍ଛା ହୁଏ ଯେ ଦ୍ୱିପହରରେ ଟିକେ ଶୋଇବାକୁ ମିଳିଲେ ଭଲ ହୁଅନ୍ତା, କିନ୍ତୁ ଏଥରର ଭୟଙ୍କର ଗରମ ଚାରିଆଡ଼େ ସବୁ ପ୍ରକାର ଆନନ୍ଦର ବାଧା ସୃଷ୍ଟି କରିଛି। ଏ କଥା ଦେଶ ପାଇଁ ଚିନ୍ତାର ବିଷୟ ହେବା ସ୍ୱାଭାବିକ। ଆଉ ଯେତେବେଳେ ଲଗାତାର ଭାବରେ ମରୁଡ଼ି ପଡ଼ୁଛି, ପାଣି ସଂଗ୍ରହର ସ୍ଥାନ ବି ନିଅଣ୍ଟ ପଡ଼ିଯାଉଛି। ବେଳେବେଳେ ଜବରଦଖଲ ଯୋଗୁଁ ପଟୁ ଚରିଯିବା ଯୋଗୁଁ, ଜଳସ୍ରୋତରେ ବାଧା ସୃଷ୍ଟି ହେବା ଯୋଗୁଁ ଜଳାଶୟ ମଧ୍ୟ ନିଜ କ୍ଷମତାଠାରୁ ଯଥେଷ୍ଟ କମ୍ ଜଳ ସଂଗ୍ରହ କରିଥାନ୍ତି। ଆଉ ବର୍ଷ ପରେ ବର୍ଷ ଜଳାଶୟଙ୍କର ଏହି ଜଳ ସଂଗ୍ରହ କ୍ଷମତା କମିଯାଏ। ମରୁଡ଼ିର ମୁକାବିଲା ପାଇଁ, ଜଳ ସଙ୍କଟରୁ ତ୍ରାହି ପାଇବା ପାଇଁ ସରକାର ତ ତାଙ୍କର ପ୍ରଚେଷ୍ଟା ଚଳାଇବେ, କିନ୍ତୁ ମୁଁ ଦେଖୁଛି ନାଗରିକମାନେ ମଧ୍ୟ ଖୁବ୍ ଭଲ ପ୍ରଚେଷ୍ଟା କରନ୍ତି। କେତେକ ଗାଁରେ ସଚେତନତା ଦେଖିବାକୁ ମିଳେ। ପାଣି କେତେ ମୂଲ୍ୟବାନ ତାହା ସେହିମାନେ ହିଁ ଜାଣନ୍ତି ଯିଏ ପାଣି ପାଇଁ କଷ୍ଟ ସହିଛନ୍ତି। ତେଣୁ ଏଭଳି ସ୍ଥାନରେ ଜଳ ପାଇଁ ଏକ ପ୍ରକାର ସମ୍ବେଦନଶୀଳତା ମଧ୍ୟ ରହିଥାଏ ଏବଂ କିଛି ନା କିଛି କରିବାର ସକ୍ରିୟତା ମଧ୍ୟ ରହିଥାଏ। କିଛିଦିନ ତଳେ ମୋତେ କେହି ଜଣେ କହୁଥିଲେ, ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାର ହ୍ୟୁଏରେ ବଜାର ଗ୍ରାମ ପଞ୍ଚାୟତ ଏବଂ ସେଠାକାର ଗାଁ ଲୋକେ ପାଣିକୁ ଗାଁର ଗୋଟିଏ ବହୁତ ବଡ଼ ସମ୍ବେଦନଶୀଳ ମାମଲା ଭାବରେ ବିଚାର କରିଛନ୍ତି। ଜଳ ସଞ୍ଚୟ କରିବାର ଇଚ୍ଛା ରଖୁଥିବା ଲୋକ ତ ଅନେକ ଗାଁରେ ମିଳିଯିବେ, କିନ୍ତୁ ଏମାନେ ଚାଷୀମାନଙ୍କ ସହ କଥାବାର୍ତ୍ତା କରି ପୁରା ଚାଷ ପଦ୍ଧତି ବଦଳାଇ ଦେଇଛନ୍ତି। ଅତ୍ୟଧିକ ଜଳ ଆବଶ୍ୟକତା କରୁଥିବା ଆଖୁ କଦଳୀ ଭଳି ଫସଲକୁ ଛାଡ଼ିଦେବା ପାଇଁ ସେ ଗାଁ ଲୋକ ନିଷ୍ପତ୍ତି ଗ୍ରହଣ କରିନେଇଛନ୍ତି। ଶୁଣିବାକୁ କଥାଟି ଯେତେ ସହଜ ମନେ ହେଉଛି, କଥାଟି କିନ୍ତୁ ଏତେ ସହଜ ନୁହେଁ। ସମସ୍ତେ ମିଶି କେତେ ବଡ଼ ସଂକଳ୍ପ କରିଥିବେ। କୌଣସି କାରଖାନାବାଲା ପାଣି ବ୍ୟବହାର କରୁଥିଲେ କହିବେ, କାରଖାନା ବନ୍ଦ କର, ଅଧିକ ପାଣି ବ୍ୟବହାର କରୁଛ, ତାର ଫଳ କ'ଣ ହେବ ତମେ ଜାଣିଛ। କିନ୍ତୁ ମୋର ଏଇ ଚାଷୀଭାଇମାନଙ୍କୁ ଦେଖନ୍ତୁ ତ, ସେମାନେ ଅନୁଭବ କଲେ କି ଭାଇ ଆଖୁ ଅଧିକ ପାଣି ଟାଣୁଛି, ଆଖୁ ଛାଡ଼। ଆଉ ସେମାନେ ଛାଡ଼ିଦେଲେ ଏବଂ ଯେଉଁ ଫଳ ଆଉ ପନିପରିବା ଚାଷରେ ଖୁବ୍ କମ୍ ପାଣି ଆବଶ୍ୟକ ହୋଇଥାଏ ସେହିଭଳି ଫସଲକୁ ସେମାନେ ଆଦରି ନେଇଛନ୍ତି। ସେମାନେ ସ୍ପ୍ରିଙ୍କ୍ଲର, ବୁନ୍ଦା ଜଳସେଚନ, ଜଳ ଅମଳ, ୱାଟର ରିଚାର୍ଜିଂ ଭଳି ଏତେ ସବୁ ପଦକ୍ଷେପ ନେଲେ ଯେ ଆଜି ଗାଁଟି ଜଳ ସଙ୍କଟର ମୁକାବିଲା ପାଇଁ ନିଜ ବଳରେ ଛିଡ଼ା ହୋଇଛି। ଠିକ୍ ଅଛି, ମୁଁ ଗୋଟିଏ ଛୋଟ ଗାଁ ହ୍ୟୁଏରେ ବଜାର ବିଷୟରେ ଆଲୋଚନା କରୁଛି ସିନା, ହେଲେ ଏମିତି ଅନେକ ଗାଁ ରହିଥିବ। ମୁଁ ଏଭଳି ସବୁ ଗ୍ରାମବାସୀମାନଙ୍କୁ ମଧ୍ୟ ସେମାନଙ୍କର ଏହିଭଳି ଉତ୍ତମ କାର୍ଯ୍ୟ ପାଇଁ ଅଭିନନ୍ଦନ ଜଣାଉଛି। ମଧ୍ୟପ୍ରଦେଶର ଦେୱାସ ଜିଲ୍ଲାର ଗରୁଆ ଗ୍ରାମ ପଞ୍ଚାୟତ ବିଷୟରେ ମୋତେ କେହି ଜଣେ ସୂଚନା ଦେଇଛନ୍ତି। ପଞ୍ଚାୟତ ଚେଷ୍ଟା କରି ଚାଷ ପୋଖରୀ ବା ଫାର୍ମ ପଣ୍ଡ ତିଆରି କରିବାର ଅଭିଯାନ ଚଳାଇଲେ। ପ୍ରାୟ 27 ଫାର୍ମ ପଣ୍ଡ ତିଆରି କଲେ ଆଉ ତା ଯୋଗୁଁ ଭୂତଳ ଜଳସ୍ତରରେ ବୃଦ୍ଧି ଘଟିଛି, ପାଣି ସ୍ତର ବି ଉପରକୁ ଉଠିଛି। ଫସଲ ପାଇଁ ଯେତେବେଳେ ବି ପାଣି ଦରକାର ହେଉଛି ମିଳିଯାଉଛି ଏବଂ ମୋଟାମୋଟି ଭାବେ ସେମାନେ ହିସାବ କରୁଥିଲେ ଯେ ସେମାନଙ୍କ କୃଷି ଉତ୍ପାଦନରେ 20% ବୃଦ୍ଧି ଘଟିଛି। ଏହାଦ୍ୱାରା ପାଣି ସଞ୍ଚୟିତ ହେଲା ଆଉ ଜଳସ୍ତର ଉପରକୁ ଉଠିବା ଯୋଗୁଁ ପାଣିର ମାନ ବି ବୃଦ୍ଧି ପାଇଛି। କୁହାଯାଉଛି ଯେ ବିଶ୍ୱରେ ଶୁଦ୍ଧ ପାନୀୟ ଜଳ GDPରେ ଅଭିବୃଦ୍ଧିର କାରଣ ପାଲଟିବା ସଙ୍ଗେ ସଙ୍ଗେ ଉତ୍ତମ ସ୍ୱାସ୍ଥ୍ୟର କାରଣ ବି ହୋଇଥାଏ। ବେଳେବେଳେ ଲାଗେ ଯେ ଭାରତ ସରକାର ରେଳ ସାହାଯ୍ୟରେ ଲାଟୁର ପାଣି ପହଞ୍ଚାଇବା କଥା ସାରା ବିଶ୍ୱ ପାଇଁ ଗୋଟିଏ ଖବର ପାଲଟିଯାଇଛି। ଏ କଥା ସତ ଯେ ରେଳବାଇ ଏହି କାର୍ଯ୍ୟକୁ ଯେତେ ଶୀଘ୍ର କଲେ ସେଥିପାଇଁ ସେମାନେ ଅଭିନନ୍ଦନର ପାତ୍ର, କିନ୍ତୁ ସେ ଗାଁ ଲୋକ ମଧ୍ୟ ସେତିକି ଅଭିନନ୍ଦନର ପାତ୍ର। ମୁଁ ତ କହିବି ସେମାନେ ଆହୁରି ଅଧିକ ଅଭିନନ୍ଦନର ପାତ୍ର। ଏଭଳି ଅନେକ ଯୋଜନା ନାଗରିକମାନଙ୍କ ଦ୍ୱାରା ଚାଲିଥାଏ, କିନ୍ତୁ ଏଗୁଡ଼ିକ ଲୋକଲୋଚନକୁ ଆସେନି। ସରକାରଙ୍କ ଭଲ ପ୍ରୟାସ କଥା ତ କେତେବେଳେ କେମିତି ଲୋକଲୋଚନକୁ ଚାଲିଆସେ, କିନ୍ତୁ ଯଦି ଆମେ ଆଖପାଖରେ ଦେଖିବା ଯେ ଲୋକେ ମରୁଡ଼ି ସହ ମୁକାବିଲା ପାଇଁ କି କି ଉପାୟ ଅବଲମ୍ବନ କରୁଛନ୍ତି, କି କି ନୂଆ ଉପାୟରେ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରୁଛନ୍ତି, ସେତେବେଳେ ସେସବୁ କଥା ଯାଇ ଆମ ନଜରକୁ ଆସିବ। ମଣିଷର ପ୍ରକୃତି ହେଲା ଯେତେ ବଡ଼ ସଙ୍କଟ ଭିତର ଦେଇ ସେ ଗତି କରିଥାଉ ପଛେ, ମାତ୍ର କେଉଁଠୁ ଯଦି କିଛି ଭଲ ଖବର ଆସି ପହଞ୍ଚିଲା, ସେ ଏଭଳି ଅନୁଭବ କରେ ସତେ ଯେମିତି ସମ୍ପୂର୍ଣ୍ଣ ସଙ୍କଟ ଦୂର ହୋଇଗଲା। ଯେବେଠାରୁ ଏ ବର୍ଷର ମୌସୁମୀ ବର୍ଷା 106%ରୁ 110% ହେବାର ସମ୍ଭାବନା କଥା ପ୍ରଚାର ହୋଇଗଲା, ଲାଗିଲା ସତେ ଯେମିତି ଗୋଟିଏ ବହୁତ ବଡ଼ ଶାନ୍ତିର ବାର୍ତ୍ତା ଆସି ପହଞ୍ଚିଛି। ବର୍ଷା ଦିନ ଆସିବାକୁ ତ ଆହୁରି ସମୟ ଅଛି, କିନ୍ତୁ ଅଧିକ ବର୍ଷାର ଖବର ମଧ୍ୟ ଗୋଟିଏ ନବଚେତନାର ସଞ୍ଚାର କରିଛି। କିନ୍ତୁ ମୋର ପ୍ରିୟ ଦେଶବାସୀଗଣ, ଭଲ ବର୍ଷା ହେବା ଖବର ଯେତିକି ଆନନ୍ଦପ୍ରଦାୟକ, ଆମ ସମସ୍ତଙ୍କ ପାଇଁ ସେତିକି ବଡ଼ ସୁଯୋଗ ଆଉ ଆହ୍ୱାନ ମଧ୍ୟ ରଖିଛି। ଗାଁ ଗାଁରେ ଜଳ ସଞ୍ଚୟ ପାଇଁ ଆମେ କ'ଣ ଏବେଠାରୁ ଗୋଟିଏ ଆନ୍ଦୋଳନ ଚଳାଇପାରିବାନି? ଚାଷୀଭାଇମାନଙ୍କର ମାଟି ଦରକାର, ଜମିରେ ଫସଲ ପାଇଁ ଏହା କାମରେ ଲାଗିଥାଏ। ଏଥର ଆମେ ଗାଁର ପୋଖରୀମାନଙ୍କରୁ ମାଟି ଉଠାଇ କାହିଁକି ବିଲକୁ ନେଇ ନଯିବା, ଯାହାଫଳରେ ବିଲର ଜମି ବି ଭଲ ହେବ ଆଉ ଏହାର ଜଳସଞ୍ଚୟ ଶକ୍ତି ବି ବୃଦ୍ଧି ପାଇବ। ବେଳେବେଳେ ସିମେଣ୍ଟ ବସ୍ତାରେ, କେତେବେଳେ ସାରର ଖାଲି ବସ୍ତାରେ ପଥର ଆଉ ମାଟି ଭର୍ତ୍ତି କରି ଯେଉଁଠି ପାଣି ବାହାରି ଯିବାର ବାଟ ରହିଛି ସେହି ପାଣିକୁ ରୋକାଯାଇପାରିବନି? ପାଣି 5-7 ଦିନ ଅଟକିଗଲେ ଭୂମି ଭିତରକୁ ପ୍ରବେଶ କରିବ, ତେବେ ଭୂତଳ ଜଳସ୍ତର ଉପରକୁ ଉଠିବ ଆଉ ଆମ କୂଅମାନଙ୍କରେ ପାଣି ବି ଆସିବ। ଯେତେ ସମ୍ଭବ ପାଣିକୁ ବୋହିଯିବାରୁ ଅଟକେଇବା କଥା। ବର୍ଷା ପାଣି ଗାଁ ପାଣି ଗାଁରେ ରହିବ। ଯଦି ଆମେ ଏହି ସଂକଳ୍ପ କିଛି ନା କିଛି କରିବା ଆଉ ଏହା ସାମୂହିକ ପ୍ରଚେଷ୍ଟା ଦ୍ୱାରା ହିଁ ସମ୍ଭବ ହୋଇପାରିବ। ଆଜି ଜଳ ସଙ୍କଟ ବା ମରୁଡ଼ି ପରିସ୍ଥିତି ହୋଇଥାଉ, କିନ୍ତୁ ଆମ ହାତରେ ମାସେ ଦେଢ଼ ମାସ ସମୟ ରହିଛି। ମୁଁ ତ ସବୁବେଳେ କହିଥାଏ, ଆମେ କେତେବେଳେ ମହାତ୍ମା ଗାନ୍ଧୀଙ୍କ ଜନ୍ମସ୍ଥାନ ପୋରବନ୍ଦର ବୁଲିଗଲେ ଯେଉଁ ସବୁ ଜାଗା ଦେଖିବା, ସେ ଭିତରେ ଏମିତି ଗୋଟେ ଜାଗା ରହିଛି ଯେଉଁଠି ବର୍ଷା ଜଳକୁ ସଞ୍ଚୟ କରିବା ପାଇଁ 100-200 ବର୍ଷ ତଳୁ ଘର ତଳେ କେମିତି ଟାଙ୍କି ତିଆରି ହୋଇଛି ଏବଂ ସେ ଟାଙ୍କି ଭିତରେ ପାଣି କେତେ ଶୁଦ୍ଧ ରହିପାରୁଛି ସେସବୁ ଦେଖିପାରିବା। ଜଣେ ଶ୍ରୀମାନ କୃଷ୍ଣ ସେ ମାଇଁ ଗଭ୍ରେ ଲେଖିଛନ୍ତି ଏବଂ ଏକ ପ୍ରକାର ଜିଜ୍ଞାସା ମଧ୍ୟ ପ୍ରକାଶ କରିଛନ୍ତି। ସେ କହୁଛନ୍ତି ଯେ ଆମ ବଞ୍ଚିବା ଭିତରେ କେବେ ଗଙ୍ଗା ସଫେଇର ଅଭିଯାନ ସମ୍ଭବ ହୋଇପାରିବ କି? ତାଙ୍କ ଚିନ୍ତା ଖୁବ୍ ସ୍ୱାଭାବିକ, କାରଣ ପ୍ରାୟ 30 ବର୍ଷ ହେବ ଏହି କାମ ଚାଲିଛି। ଅନେକ ସରକାର କ୍ଷମତାକୁ ଆସିଲେ, ଅନେକ ଯୋଜନା ପ୍ରସ୍ତୁତ ହେଲା, ବହୁତ ଖର୍ଚ୍ଚ ବି ହେଲା। ତେଣୁ ଭାଇ କୁମାର କୃଷ୍ଣଙ୍କ ଭଳି ଦେଶର କୋଟି କୋଟି ଲୋକଙ୍କ ମନରେ ଏ ପ୍ରଶ୍ନ ଉଠିବା ସ୍ୱାଭାବିକ। ଧର୍ମବିଶ୍ୱାସୀ ଲୋକଙ୍କ ପାଇଁ ଗଙ୍ଗା ମୋକ୍ଷଦାୟିନୀ, ସେହି ମହାତ୍ମ୍ୟକୁ ତ ମୁଁ ସ୍ୱୀକାର କରୁଛି, କିନ୍ତୁ ୟାଠାରୁ ବଳି ମୋତେ ଲାଗେ ଯେ ଏହି ଗଙ୍ଗା ହେଉଛି ଜୀବନଦାୟିନୀ। ଗଙ୍ଗା ଆମକୁ ଜୀବିକା ପ୍ରଦାନ କରୁଛି। ଗଙ୍ଗାଠୁ ଆମକୁ ବଞ୍ଚିବାର ଗୋଟାଏ ନୂଆ ଶକ୍ତି ମିଳୁଛି। ଗଙ୍ଗା ପ୍ରବାହିତ ହେବା ସଙ୍ଗେ ସଙ୍ଗେ ଦେଶର ଆର୍ଥିକ ଗତିବିଧିକୁ ମଧ୍ୟ ଗୋଟାଏ ନୂଆ ଗତି ପ୍ରଦାନ କରୁଛି। ଜଣେ ଭଗୀରଥ ଆମ ପାଇଁ ଗଙ୍ଗାକୁ ତ ମର୍ତ୍ତ୍ୟକୁ ନେଇ ଆସିଲେ, କିନ୍ତୁ ଏହାକୁ ବଞ୍ଚାଇବା ପାଇଁ କୋଟି କୋଟି ଭଗୀରଥଙ୍କର ଆବଶ୍ୟକତା ରହିଛି। ଜନଭାଗିଦାରୀ ବିନା ଏ କାମ କେବେ ବି ସଫଳ ହୋଇପାରିବନି, ଆଉ ଏଥିପାଇଁ ଆମ ସମସ୍ତଙ୍କୁ ସଫେଇର, ସ୍ୱଚ୍ଛତାର ଜଣେ ଜଣେ ପରିବର୍ତ୍ତନ ଏଜେଣ୍ଟ ବା ଚେଞ୍ଜ ଏଜେଣ୍ଟ ହେବାକୁ ପଡ଼ିବ। ବାରମ୍ବାର କଥା ଦୋହରାଇବାକୁ ପଡ଼ିବ, କହିବାକୁ ପଡ଼ିବ। ସରକାରଙ୍କ ତରଫରୁ ଅନେକ ପ୍ରଚେଷ୍ଟା ଚାଲିଛି। ଗଙ୍ଗାକୂଳରେ ଯେଉଁ ଯେଉଁ ରାଜ୍ୟ ରହିଛନ୍ତି ସେ ରାଜ୍ୟଗୁଡ଼ିକର ମଧ୍ୟ ଭରପୁର ସହଯୋଗ ନିଆଯିବା ପାଇଁ ପ୍ରଚେଷ୍ଟା ଚାଲିଛି। ସାମାଜିକ ସଂଗଠନ, ସ୍ୱେଚ୍ଛାସେବୀ ସଂଗଠନକୁ ମଧ୍ୟ ଯୋଡ଼ିବା ପାଇଁ ପ୍ରଚେଷ୍ଟା ଚାଲିଛି। ସର୍ଫେସ୍ କ୍ଲିନିଂ ଏବଂ ଔଦ୍ୟୋଗିକ ପ୍ରଦୂଷଣ ରୋକାଯିବା ପାଇଁ ମଧ୍ୟ ଅନେକ ପଦକ୍ଷେପ ନିଆଯାଇଛି। ଗଙ୍ଗାରେ ପ୍ରତ୍ୟେକ ଦିନ ସହରୀ ନଳା ବାଟେ ବହୁମାତ୍ରାରେ ଆବର୍ଜନା ପ୍ରବେଶ କରୁଛି। ଏଭଳି ଆବର୍ଜନାକୁ ସଫା କରିବା ପାଇଁ ବାରାଣସୀ, ଆହ୍ଲାବାଦ, କାନପୁର, ପାଟନା ଆଦି ସ୍ଥାନରେ ପାଣି ଉପରେ ଭାସି ଭାସି ଟ୍ରାସ୍ ସ୍କିମର ଆବର୍ଜନା ସଫା କରୁଛି। ସମସ୍ତ ଲୋକାଲ ବଡ଼ିଙ୍କୁ ଏହା ଯୋଗାଇ ଦିଆଯାଇଛି ଏବଂ ସେମାନଙ୍କୁ ଅନୁରୋଧ କରାଯାଇଛି ଯେ ସେମାନେ ଏହାକୁ ସବୁବେଳେ ଚଳାନ୍ତୁ ଏବଂ ସେଠାରୁ ଆବର୍ଜନା ସଫା କରି ଚାଲନ୍ତୁ। ବିଗତ ଦିନରେ ମୋତେ ସୂଚନା ଦିଆଯାଇଛି ଯେ ଯେଉଁଠାରେ ଏହି କାମ ଭଲ ଭାବରେ ଚାଲିଛି ସେଠି ଦିନକୁ 3 ଟନ୍ରୁ 11 ଟନ୍ ପର୍ଯ୍ୟନ୍ତ ଆବର୍ଜନା ବାହାର କରାଯାଉଛି। ତେବେ ଏକଥା ସତ ଯେ ଏତେ ମାତ୍ରାରେ ଆବର୍ଜନା ବୃଦ୍ଧିକୁ ରୋକାଯାଇପାରିଛି? ଆଗାମୀ ଦିନମାନଙ୍କରେ ଆହୁରି କିଛି ଜାଗାରେ ଟ୍ରାସ୍ ସ୍କିମର ଲଗାଯିବାର ଯୋଜନା ରହିଛି। ଗଙ୍ଗା ଏବଂ ଯମୁନା ତଟରେ ବାସ କରୁଥିବା ଲୋକେ ଶୀଘ୍ର ଏହାର ଲାଭକୁ ଅନୁଭବ କରିପାରିବେ। ଶିଳ୍ପ ପ୍ରଦୂଷଣ ରୋକିବା ପାଇଁ ପଲ୍ପ ଏବଂ ପେପର ଡିଷ୍ଟିଲେରୀ ଏବଂ ଚିନି କଳମାନଙ୍କ ସହ ଗୋଟିଏ ଆକ୍ସନ ପ୍ଲାନ ପ୍ରସ୍ତୁତ ହୋଇଛି, କିଛି ମାତ୍ରାରେ କାର୍ଯ୍ୟକାରୀ ହେବା ମଧ୍ୟ ଆରମ୍ଭ ହୋଇଯାଇଛି। ଏହାର ମଧ୍ୟ ସୁଫଳ ମିଳିବ, ଅନ୍ତତଃ ବର୍ତ୍ତମାନ ପାଇଁ ମୋତେ ଏଭଳି ଅନୁଭବ ଆସୁଛି। କେତେକ ଅଧିକାରୀ ମୋତେ କହୁଥିଲେ ଯେ ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶରେ ରହିଥିବା ଡିଷ୍ଟିଲାରୀରୁ ଯେତେ ଦୂଷିତ ପଦାର୍ଥ ଗଙ୍ଗା ନଦୀକୁ ନିର୍ଗତ ହେଉଥିଲା ସେଥିରେ 0 ଲିକ୍ୱିଡ୍ ଡିସ୍ଚାର୍ଜ ଭଳି ସଫଳତା ମିଳିଛି। ଏଥିପାଇଁ ମୁଁ ଖୁସି। ପଲ୍ପ ଏବଂ ପେପର ଇଣ୍ଡଷ୍ଟ୍ରି କିମ୍ବା ବ୍ଲାକ୍ ଲିକର୍ର ନିର୍ଗମନ ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇଯାଇଛି। ଏସବୁ ସୂଚାଇ ଦେଉଛି ଯେ ଆମେ ଠିକ୍ ବାଟରେ ଆଗେଇଛୁ ଏବଂ ଗୋଟିଏ ସଚେତନତା ମଧ୍ୟ ଏ ଭିତରେ ବୃଦ୍ଧି ପାଇଛି। ମୁଁ ଲକ୍ଷ୍ୟ କରିଛି ଯେ କେବଳ ଗଙ୍ଗାକୂଳରେ ରହୁଥିବା ଲୋକେ ନୁହେଁ, ସୁଦୂର ଦାକ୍ଷିଣାତ୍ୟର କୌଣସି ବ୍ୟକ୍ତି ଦେଖାହେଲେ ବି ପଚାରୁଛନ୍ତି, ଆଜ୍ଞା ଗଙ୍ଗା ସଫା ହୋଇଯିବ ନା? ତେଣୁ ଜନସାଧାରଣଙ୍କର ଏହି ଆସ୍ଥା ଗଙ୍ଗାକୁ ନିର୍ମଳ କରାଇବାରେ ନିଶ୍ଚୟ ସଫଳତା ଆଣିବ। ମୋର ପ୍ରିୟ ଦେଶବାସୀଗଣ, ଆଜି April 24 ଭାରତରେ ଏହାକୁ ପଞ୍ଚାୟତରାଜ ଦିବସ ଭାବରେ ପାଳନ କରାଯାଇଥାଏ। ଆଜିର ଦିନରେ ହିଁ ପଞ୍ଚାୟତରାଜ ବ୍ୟବସ୍ଥା ଆମ ଦେଶରେ ଆରମ୍ଭ ହୋଇଥିଲା। ଆଜି ଧୀରେ ଧୀରେ ସମଗ୍ର ଦେଶରେ ପଞ୍ଚାୟତରାଜ ବ୍ୟବସ୍ଥା ଆମ ଗଣତାନ୍ତ୍ରିକ ଶାସନ ପ୍ରଣାଳୀର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଏକକ ରୂପେ ସଫଳତାର ସହ କାର୍ଯ୍ୟ କରୁଛି। 14 ଏପ୍ରିଲ ଦିନ ଆମେ ବାବା ସାହେବ ଆମ୍ବେଦକରଙ୍କର 125ତମ ଜୟନ୍ତୀ ପାଳନ କରୁଥିଲୁ ଏବଂ ଆଜି 24 ଏପ୍ରିଲରେ ପଞ୍ଚାୟତିରାଜ ଦିବସ ପାଳନ କରୁଛୁ। ଏହା ଏଭଳି ଏକ ସୁଖକର ସଂଯୋଗ, ଯେଉଁ ମହାପୁରୁଷ ଆମକୁ ଭାରତର ସମ୍ବିଧାନ ଦେଇଛନ୍ତି ତାଙ୍କରି ଜନ୍ମଦିନଠାରୁ ଆରମ୍ଭ କରି 24 ତାରିଖ, ଯାହାକି ସମ୍ବିଧାନର ସବୁଠାରୁ ମଜବୁତ ଶୃଙ୍ଖଳ ଆମ ଗାଁ, ଏ ଦୁଇକୁ ଯୋଡ଼ିବାର ପ୍ରେରଣା ଦେଇଚାଲିଛନ୍ତି। ସେଇଥିପାଇଁ ଭାରତ ସରକାର ରାଜ୍ୟ ସରକାରମାନଙ୍କର ସହଯୋଗ କ୍ରମେ 14 ଏପ୍ରିଲରୁ 24 ଏପ୍ରିଲ 10 ଦିନ ଧରି ଗ୍ରାମ ଉଦୟରୁ ଭାରତ ଉଦୟ ଅଭିଯାନ ଚଳାଇଲେ। ମୋର ସୌଭାଗ୍ୟ ଥିଲା ଯେ ବାବା ସାହେବ ଆମ୍ବେଦକରଙ୍କର ଜୟନ୍ତୀ April 14 ତାରିଖ ଦିନ ମୋତେ ତାଙ୍କର ଜନ୍ମସ୍ଥାନ ମଉ ଯିବାର ସୁଯୋଗ ମିଳିଥିଲା, ସେହି ପବିତ୍ର ଭୂମିକୁ ପ୍ରଣାମ କରିବାର ସୁଯୋଗ ମିଳିଥିଲା। ଏବଂ ଆଜି 24 ଦିନ ମୁଁ ଝାଡ଼ଖଣ୍ଡରେ, ଯେଉଁଠାରେ ଆମର ସର୍ବାଧିକ ଆଦିବାସୀ ଭାଇ ଭଉଣୀ ରହୁଛନ୍ତି, ସେହି ରାଜ୍ୟକୁ ଯାଇ ପଞ୍ଚାୟତିରାଜ ଦିବସ ପାଳନ କରୁଛି। ଏବଂ ଅପରାହ୍ନ 3 ସମୟରେ ପୁଣି ଥରେ ପଞ୍ଚାୟତିରାଜ ଦିବସ ଉପଲକ୍ଷେ ମୁଁ ଦେଶର ସମସ୍ତ ପଞ୍ଚାୟତ ସହିତ ବାର୍ତ୍ତାଳାପ କରିଛି। ଏହି ଅଭିଯାନ ଗୋଟିଏ ବଡ଼ ସଚେତନତା ସୃଷ୍ଟି କରିବାରେ କାମ କରିଛି। ଭାରତର କୋଣ ଅନୁକୋଣରେ ଗ୍ରାମ୍ୟ ସ୍ତରରେ ଗଣତାନ୍ତ୍ରିକ ସଂସ୍ଥା କେମିତି ମଜବୁତ ହେବ, ଗାଁ କିଭଳି ଆତ୍ମନିର୍ଭର ହେବ, ଗାଁ ନିଜର ଉନ୍ନତି ପାଇଁ ଯୋଜନା କିଭଳି ପ୍ରସ୍ତୁତ କରିପାରିବ, ସାମାଜିକ ଭିତ୍ତିଭୂମିର ଗୁରୁତ୍ୱ କେମିତି ରହିପାରିବ, ଗାଁରେ ଡ୍ରପ୍ ଆଉଟ୍ ନ ହୁଅନ୍ତୁ, ପିଲା ସ୍କୁଲ ନ ଛାଡ଼ନ୍ତୁ, କନ୍ୟା ସନ୍ତାନ ବଞ୍ଚାନ୍ତୁ, କନ୍ୟାଙ୍କୁ ପଢ଼ାନ୍ତୁ, ଏହି ଅଭିଯାନ ସଫଳତାର ସହିତ କେମିତି ଚାଲିପାରିବ, ସେସବୁ କଥା ସହ ଝିଅର ଜନ୍ମଦିନ ଗାଁରେ ମହୋତ୍ସବ ଭାବରେ ପାଳନ ହେଉ, ଏହିଭଳି ଅନେକ ଯୋଜନା, କିଛି ଗାଁରେ ତ ଫୁଡ୍ ଡୋନେସନ ଅନ୍ନଦାନର କାର୍ଯ୍ୟକ୍ରମ ହେଲା। ଭାରତର ଏତେ ଗାଁରେ ଏକସଙ୍ଗେ ଏତେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ 10 ଧରି ଅନୁଷ୍ଠିତ ହେବା ଘଟଣା ଖୁବ୍ କମ୍ ଦେଖିବାକୁ ମିଳିଥାଏ। ମୁଁ ସମସ୍ତ ରାଜ୍ୟ ସରକାରଙ୍କୁ, ଗାଁ ମୁଖିଆମାନଙ୍କୁ ଏଥିପାଇଁ ଅଭିନନ୍ଦନ ଜଣାଉଛି ଯେ ଆପଣ ଖୁବ୍ ମୌଳିକ ଭାବରେ ନୂତନତାର ସହିତ ଏହି ସମ୍ପୂର୍ଣ୍ଣ ଅବସରକୁ ଗାଁର ମଙ୍ଗଳ ପାଇଁ, ଗାଁର ଉନ୍ନତି ପାଇଁ, ଗଣତନ୍ତ୍ରର ଦୃଢ଼ତା ପାଇଁ ଗୋଟିଏ ସୁଯୋଗରେ ପରିଣତ କରିଦେଇଛନ୍ତି। ଗାଁରେ ଯେଉଁ ସଚେତନତା ସୃଷ୍ଟି ହୋଇଛି ତାହା ହିଁ ତ ଭାରତ ଉଦୟର ଗ୍ୟାରେଣ୍ଟି। ଭାରତ ଉଦୟ ମୂଳରେ ରହିଛି ଗ୍ରାମ ଉଦୟ। ତେଣୁ ଗ୍ରାମ ଉଦୟ ଉପରେ ଆମେ ସମସ୍ତେ ଜୋର ଦେଇ ଚାଲିଲେ ବାଞ୍ଛିତ ପରିଣାମ ନିଶ୍ଚିତ ଭାବରେ ପାଇପାରିବା। ମୁମ୍ବାଇରୁ ଶର୍ମିଳା ଧାରପୁରେ ସେ ମୋତେ ଫୋନ୍ କଲ୍ ମାଧ୍ୟମରେ ତାଙ୍କ ଚିନ୍ତା ବିଷୟରେ ଅବଗତ କରାଇଛନ୍ତି।
ପ୍ରଧାନମନ୍ତ୍ରୀ ମହୋଦୟ ନମସ୍କାର, ମୁଁ ମୁମ୍ବାଇରୁ ଶର୍ମିଳା ଧାରପୁରେ କହୁଛି। ସ୍କୁଲ ଏବଂ କଲେଜ ଶିକ୍ଷା ବିଷୟରେ ମୋର ଆପଣଙ୍କୁ ପ୍ରଶ୍ନ ରହିଛି। ଯେମିତିକି ଶିକ୍ଷା କ୍ଷେତ୍ରରେ ବିଗତ ଅନେକ ବର୍ଷ ଧରି ଉନ୍ନତିର ଆବଶ୍ୟକତା ଦେଖାଦେଇଛି, ଯଥେଷ୍ଟ ସଂଖ୍ୟାରେ ସ୍କୁଲ ଏବଂ କଲେଜର ଅଭାବ, ଆଉ ପୁଣି ଶିକ୍ଷା କ୍ଷେତ୍ରରେ ଶିକ୍ଷାର ମାନର ଅଭାବ ଦେଖାଯାଇଛି ଯେ ପିଲା ନିଜର ଶିକ୍ଷା ଶେଷ କରିସାରିବା ପରେ ମଧ୍ୟ ପ୍ରାୟ ବେସିକ୍ ଜିନିଷଗୁଡ଼ିକ ସମ୍ପର୍କରେ ତାଙ୍କର ଜ୍ଞାନ ରହୁନାହିଁ, ଯାହାଫଳରେ ଆମ ପିଲା ବିଶ୍ୱର ଅନ୍ୟ ପିଲାଙ୍କଠାରୁ ପ୍ରତିଯୋଗିତାରେ ପଛରେ ରହିଯାଉଛନ୍ତି। ଏ ସମ୍ପର୍କରେ ଆପଣ କ'ଣ ଚିନ୍ତା କରୁଛନ୍ତି ଏବଂ ଏହି କ୍ଷେତ୍ରରେ କିଭଳି ଆପଣ ଉନ୍ନତି କରିବାକୁ ଚାହୁଁଛନ୍ତି, ଦୟାକରି ଏ ବିଷୟରେ ଆମକୁ ଜଣାନ୍ତୁ, ଧନ୍ୟବାଦ।
ଏହି ଚିନ୍ତା ଖୁବ୍ ସ୍ୱାଭାବିକ। ଆଜି ପ୍ରତ୍ୟେକ ପରିବାରରେ ବାପା ମାଆଙ୍କର ଯଦି କିଛି ପ୍ରଥମ ସ୍ୱପ୍ନ ଥାଏ, ତେବେ ସେଇଟି ହେଲା ପିଲାଙ୍କ ପାଇଁ ଉତ୍ତମ ଶିକ୍ଷା। ଘର, ଗାଡ଼ି, ଏସବୁ କଥା ପରେ ଉଠେ। ଏବଂ ଭାରତ ଭଳି ଦେଶ ପାଇଁ ଜନମାନସର ଏଭଳି ଚିନ୍ତାଧାରା ଗୋଟିଏ ବହୁତ ବଡ଼ ଶକ୍ତି। ପିଲାମାନଙ୍କୁ ପଢ଼େଇବା, ଆଉ ଭଲ ପଢ଼େଇବା, ଉତ୍ତମ ଶିକ୍ଷା ମିଳିବା ଦରକାର, ଏଭଳି ଚିନ୍ତା ଆହୁରି ଅଧିକ ବୃଦ୍ଧି ପାଇବା କଥା, ଆହୁରି ଅଧିକ ସଚେତନତା ସୃଷ୍ଟି ହେବା ଆବଶ୍ୟକ। ମୋ ମତରେ ଯେଉଁ ପରିବାରରେ ଏହି ସଚେତନତା ଥାଏ, ତା'ର ପ୍ରଭାବ ବିଦ୍ୟାଳୟମାନଙ୍କ ଉପରେ ପଡ଼ିଥାଏ, ଶିକ୍ଷକମାନଙ୍କ ଉପରେ ପଡ଼େ, ଏବଂ ପିଲାଟି ବି ସଚେତନ ହୋଇ ଚାଲିଥାଏ ଯେ ମୁଁ ଏହି କାମ ପାଇଁ ସ୍କୁଲକୁ ଯାଉଛି। ତେଣୁ ମୁଁ ସମସ୍ତ ଅଭିଭାବକମାନଙ୍କୁ, ପିତାମାତାମାନଙ୍କୁ ସର୍ବପ୍ରଥମେ ଅନୁରୋଧ କରିବି ଯେ ସେମାନେ ପିଲା ସହିତ ସ୍କୁଲରେ ଚାଲିଥିବା ସବୁ ଗତିବିଧି ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରନ୍ତୁ, ଏବଂ କିଛି ଦୃଷ୍ଟିକୁ ଆସିଲେ ନିଜେ ଯାଇ ଶିକ୍ଷକଙ୍କ ସହ କଥା ହୁଅନ୍ତୁ। ଏହି ସତର୍କତା ଆମ ଶିକ୍ଷା ବ୍ୟବସ୍ଥାରେ ଥିବା ଅନେକ ତ୍ରୁଟି ବିଚ୍ୟୁତିକୁ କମ୍ କରିପାରେ, ଏବଂ ଜନଭାଗିଦାରୀ ଦ୍ୱାରା ଏହା ନିଶ୍ଚିତ ରୂପରେ ହାସଲ କରାଯାଇପାରିବ। ଆମ ଦେଶରେ ସବୁ ସରକାର ଶିକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି ଏବଂ ନିଜ ନିଜ ଢଙ୍ଗରେ ଚେଷ୍ଟା ବି କରିଛନ୍ତି। ଏବଂ ଏହା ମଧ୍ୟ ସତ ଯେ ବହୁତ ଦିନ ପର୍ଯ୍ୟନ୍ତ ଆମ ନଜର କେବଳ ଏଇ ଦିଗରେ ରହିଥିଲା ଯେ ଶିକ୍ଷା ସଂସ୍ଥାର ନିର୍ମାଣ ହେଉ, ଶିକ୍ଷା ବ୍ୟବସ୍ଥାର ବିସ୍ତାର ହେଉ, ସ୍କୁଲ ଗଢ଼ି ଉଠୁ, କଲେଜମାନ ଗଢ଼ି ଉଠୁ, ଶିକ୍ଷକମାନଙ୍କର ନିଯୁକ୍ତି ହେଉ, ଅଧିକତମ ପିଲା ସ୍କୁଲକୁ ଆସନ୍ତୁ, ଏକ ପ୍ରକାର ଶିକ୍ଷାକୁ ଚତୁର୍ଦିଗରେ ପ୍ରସାରିତ କରିବାର ପ୍ରଚେଷ୍ଟା, ଏ କଥାକୁ ଅଗ୍ରାଧିକାର ଦିଆଗଲା ଏବଂ ଏହା ଜରୁରୀ ମଧ୍ୟ ଥିଲା। କିନ୍ତୁ ଏବେ ବିସ୍ତାରର ଯେତିକି ଗୁରୁତ୍ୱ ରହିଛି, ତାଠୁ ବେଶୀ ଗୁରୁତ୍ୱ ରହିଛି ଆମ ଶିକ୍ଷାରେ ଉନ୍ନତିର। ଶିକ୍ଷା ବିସ୍ତାରର ଗୋଟିଏ ବହୁତ ବଡ଼ କାମ ଆମେ କରିସାରିଛୁ। ଏବେ ଆମକୁ ଶିକ୍ଷାର ମାନ ଉପରେ ଧ୍ୟାନ ଅଧିକ କେନ୍ଦ୍ରିତ କରିବାକୁ ପଡ଼ିବ। ଏ ଯାବତ୍ ଖର୍ଚ୍ଚର ହିସାବ ନିକାଶ ହେଉଥିଲା, ଏବେ ଆମକୁ ପରିଣାମ ଉପରେ ହିଁ ଧ୍ୟାନ କେନ୍ଦ୍ରିତ କରିବାକୁ ପଡ଼ିବ। ଆଜି ଯାଏ ସ୍କୁଲକୁ କେତେ ଆସିଲେ ତା ଉପରେ ଗୁରୁତ୍ୱ ଦିଆଯାଉଥିଲା, କିନ୍ତୁ ଏବେ ସ୍କୁଲିଂ ଅପେକ୍ଷା ଲର୍ଣ୍ଣିଂ ଉପରେ ଆମକୁ ଅଧିକ ଜୋର ଦେବାକୁ ପଡ଼ିବ। ଏନ୍ରୋଲମେଣ୍ଟ 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 ଏହି ମନ୍ତ୍ର ଅବିରତ ଭାବରେ ଗୁଞ୍ଜରିତ ହେଉଥିଲା, କିନ୍ତୁ ଏବେ ଯେଉଁ ପିଲା ସ୍କୁଲକୁ ପହଞ୍ଚିଛନ୍ତି ତାଙ୍କୁ ଉତ୍ତମ ଶିକ୍ଷା, ଯୋଗ୍ୟ ଶିକ୍ଷା ଦେବାରେ ଆମକୁ ଧ୍ୟାନ କେନ୍ଦ୍ରିତ କରିବାକୁ ପଡ଼ିବ। ଏହି ସରକାରର ବଜେଟ୍ ମଧ୍ୟ ଆପଣମାନେ ଦେଖିଥିବେ, ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱ ଦେବାର ପ୍ରଚେଷ୍ଟା ଚାଲିଛି। ଏ କଥା ସତ ଯେ ଗୋଟିଏ ସୁଦୀର୍ଘ ପଥ ଅତିକ୍ରମ କରିବା ପାଇଁ ଅପେକ୍ଷା ରହିଛି, କିନ୍ତୁ ଯଦି ଆମେ 125 କୋଟି ଦେଶବାସୀ ସ୍ଥିର କରିବା ତାହେଲେ ସୁଦୀର୍ଘ ପଥ ମଧ୍ୟ ସହଜରେ ଅତିକ୍ରମ କରିହେବ। କିନ୍ତୁ ଶର୍ମିଳାଜୀଙ୍କ କଥା ସତ ଯେ ଆମର ଆମୂଳଚୂଳ ପରିବର୍ତ୍ତନର ଆବଶ୍ୟକତା ରହିଛି। ଏଥର ବଜେଟ୍ରେ ଆପଣମାନେ ଲକ୍ଷ୍ୟ କରିଥିବେ ଯେ ଗତାନୁଗତିକ ଧାରାରୁ ହଟିଯାଇ କିଛି ନୂଆ କଥା କରାଯାଇଛି। ବଜେଟ୍ରେ 10 ସରକାରୀ ବିଶ୍ୱବିଦ୍ୟାଳୟ ଏବଂ 10 ଘରୋଇ ବିଶ୍ୱବିଦ୍ୟାଳୟକୁ ସରକାରୀ ବନ୍ଧନରୁ ମୁକ୍ତି ଦିଆଯିବା ପାଇଁ ଏବଂ ସେମାନଙ୍କୁ ଚ୍ୟାଲେଞ୍ଜ ରୁଟ୍ରେ ଆସିବା ପାଇଁ କୁହାଯାଇଛି। ଆପଣ ସର୍ବଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ହେବା ପାଇଁ କ'ଣ ଚାହୁଁଛନ୍ତି କୁହନ୍ତୁ। ସେମାନଙ୍କୁ ସବୁ ପ୍ରକାରର ସ୍ୱାଧୀନତା ଦେବା ଉଦ୍ଦେଶ୍ୟରେ ଏହି ଯୋଜନା ପ୍ରସ୍ତୁତ କରାଯାଇଛି। ଭାରତର ବିଶ୍ୱବିଦ୍ୟାଳୟଗୁଡ଼ିକ ବି ବିଶ୍ୱସ୍ତରରେ ଗୁଣାତ୍ମକ ସ୍ପର୍ଦ୍ଧା ରଖିଥିବା ବିଶ୍ୱବିଦ୍ୟାଳୟ ହୋଇପାରିବେ ଏବଂ ହେବା ମଧ୍ୟ ଉଚିତ। ଏହା ସଙ୍ଗେ ସଙ୍ଗେ ଶିକ୍ଷାର ଯେତିକି ମହତ୍ତ୍ୱ ରହିଛି କୌଶଳର ମଧ୍ୟ ସେତିକି ମହତ୍ତ୍ୱ ରହିଛି। ଏହି ପ୍ରକାର ଶିକ୍ଷାରେ ଜ୍ଞାନକୌଶଳ ବହୁତ ବଡ଼ ଭୂମିକା ନିର୍ବାହ କରିବ। ଦୂର ଶିକ୍ଷା ଜ୍ଞାନକୌଶଳ ଏହା ଆମ ଶିକ୍ଷାକୁ ସହଜ କରିବା ସହ ନିକଟ ଭବିଷ୍ୟତରେ ଏହାର ପରିଣାମ ମଧ୍ୟ ଦୃଷ୍ଟିଗୋଚର ହେବ ବୋଲି ମୋର ବିଶ୍ୱାସ। ଅନେକ ଦିନ ଧରି ଗୋଟିଏ ବିଷୟ ଉପରେ ଲୋକମାନେ ମୋତେ ପ୍ରଶ୍ନ କରିଆସିଛନ୍ତି। କିଛି ଲୋକ ୱେବ୍ ପୋର୍ଟାଲ ମାଇ ଗଭ୍ରେ ଲେଖୁଛନ୍ତି, କିଛି ଲୋକ ମୋତେ ନରେନ୍ଦ୍ର ମୋଦି ଆପ୍ରେ ଲେଖୁଛନ୍ତି, ଏବଂ ସେମାନଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ଯୁବକ।
ସମ୍ମାନନୀୟ ପ୍ରଧାନମନ୍ତ୍ରୀ ମହୋଦୟ ନମସ୍କାର, ମୁଁ ମୋନା କନୱାଲ ବିଜନୋରରୁ କହୁଛି। ଏବର ସମୟରେ ଯୁବବର୍ଗଙ୍କ ପାଇଁ ପାଠପଢ଼ା ସହ ଖେଳର ବି ଖୁବ୍ ମହତ୍ତ୍ୱ ରହିଛି। ସେମାନଙ୍କ ଭିତରେ ଟିମ୍ ସ୍ପିରିଟ୍ର ଭାବନା ରହିବା ବି ଦରକାର, ଆଉ ତା ସହିତ ଜଣେ ଭଲ ଲିଡର ହେବାର ଗୁଣ ବି ରହିବା ବାଞ୍ଛନୀୟ, ଯାହାଦ୍ୱାରା ସେମାନଙ୍କ ବ୍ୟକ୍ତିତ୍ୱର ସାମଗ୍ରିକ ବିକାଶ ହୋଇପାରିବ। ଏହା ମୁଁ ନିଜର ବ୍ୟକ୍ତିଗତ ଅଭିଜ୍ଞତାରୁ କହୁଛି, କାରଣ ମୁଁ ନିଜେ ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସରେ ସଦସ୍ୟ ରହିଛି ଏବଂ ଏହାର ମୋ ଜୀବନ ଉପରେ ଉତ୍ତମ ସକାରାତ୍ମକ ପ୍ରଭାବ ପଡ଼ିଛି। ମୁଁ ଚାହୁଁଛି ଯେ ଆପଣ ଅଧିକରୁ ଅଧିକ ଯୁବବର୍ଗଙ୍କୁ ମୋଟିଭେଟ୍ କରନ୍ତୁ। ମୁଁ ଆହୁରି ଚାହୁଁଛି ଯେ ସରକାର ମଧ୍ୟ ଅଧିକରୁ ଅଧିକ NCC, NSS ଏବଂ ଭାରତ ସ୍କାଉଟ୍ସ ଆଣ୍ଡ ଗାଇଡ୍ସକୁ ପୃଷ୍ଠପୋଷକତା ଦିଅନ୍ତୁ।
କିଛି ଲୋକ ମୋତେ ଏତେ ପରାମର୍ଶ ପଠାଉଥିଲେ ଯେ ମୁଁ ଦିନେ ଭାବିଲି ଆପଣମାନଙ୍କ ସହିତ କଥା ହେବା ଆଗରୁ ମୁଁ ଏମାନଙ୍କ ସହିତ କଥାବାର୍ତ୍ତା କରେ। ଆପଣମାନଙ୍କ ତରଫରୁ ହିଁ ଚାପ ଥିଲା, ଆପଣମାନଙ୍କର ହିଁ ପରାମର୍ଶ ଥିଲା, ଯାହାର ଫଳସ୍ୱରୂପ ମୁଁ ଏବେ ଗୋଟିଏ ଏଭଳି ମିଟିଂ ଡାକିଥିଲି ଯେଉଁଥିରେ NCCର ମୁଖ୍ୟ ଥିଲେ, NSSର ଥିଲେ, ସ୍କାଉଟ୍ ଆଣ୍ଡ ଗାଇଡ୍ସର ଥିଲେ, ରେଡ୍କ୍ରସ୍ର ଥିଲେ, ନେହେରୁ ଯୁବ କେନ୍ଦ୍ରର ଥିଲେ। ମୁଁ ଯେତେବେଳେ ସେମାନଙ୍କୁ ପଚାରିଲି ଯେ ଏହା ପୂର୍ବରୁ କେବେ ସେମାନେ ଏକାଠି ହୋଇଥିଲେ, ସେମାନଙ୍କର ଉତ୍ତର ଥିଲା, ନା ଭାଇ ନା, ଦେଶ ସ୍ୱାଧୀନ ହେବା ପରଠାରୁ ଏଭଳି ବୈଠକ ପ୍ରଥମ ଥର ପାଇଁ ହୋଇଛି, ତେଣୁ ସର୍ବପ୍ରଥମେ ଏହିସବୁ କାର୍ଯ୍ୟ ପାଇଁ ମୋ ଉପରେ ଚାପ ପକାଇଥିବା ସେହି ଯୁବବନ୍ଧୁମାନଙ୍କୁ ଅଭିନନ୍ଦନ ଜଣାଉଛି। ତାରି ଫଳସ୍ୱରୂପ ମୁଁ ଏହି ମିଟିଂ ଡାକିଥିଲି ଏବଂ ମୁଁ ଅନୁଭବ କଲି ଯେ ମୋର ସେମାନଙ୍କ ସହ ଦେଖା ହେବାଟା ଭଲ ହେଲା। ବହୁତ କୋଡ଼ିନେସନର ଆବଶ୍ୟକତା ରହିଥିବା ମୁଁ ଅନୁଭବ କଲି। ନିଜ ନିଜ ଢଙ୍ଗରେ ଅନେକ କିଛି ଚାଲିଛି, କିନ୍ତୁ ଆମର ବିଭିନ୍ନ ସଂଗଠନ ଯଦି ମିଳିତ ଭାବରେ ସଂଗଠିତ ହୋଇ କାର୍ଯ୍ୟ କରନ୍ତି ତେବେ ବହୁତ ବଡ଼ ପରିଣାମ ଦେଇପାରିବେ। ସେମାନେ କେତେ ବିସ୍ତୃତ, କେତେ ପରିବାରକୁ ଏମାନେ ପହଞ୍ଚିଛନ୍ତି, ସେମାନଙ୍କର ବ୍ୟାପକତା ଦେଖି ମୋତେ ଖୁବ୍ ସନ୍ତୁଷ୍ଟ ଲାଗିଲା। ସେମାନଙ୍କ ମଧ୍ୟରେ ଉତ୍ସାହ ମଧ୍ୟ ବହୁତ ଥିଲା, କିଛି ନା କିଛି କରିବାର ଥିଲା। ଏକଥା ସତ, କାରଣ ମୁଁ ତ ନିଜେ NCCର କ୍ୟାଡେଟ୍ ଥିଲି, ତେଣୁ ମୁଁ ଜାଣିଛି ଯେ ଏଭଳି ସଂଗଠନ ଦ୍ୱାରା ଗୋଟିଏ ନୂଆ ଦୃଷ୍ଟି ମିଳିଥାଏ, ପ୍ରେରଣା ମିଳିଥାଏ, ଗୋଟିଏ ରାଷ୍ଟ୍ରୀୟ ଦୃଷ୍ଟିକୋଣ ସୃଷ୍ଟି ହୋଇଥାଏ। ମୋତେ ପିଲାଦିନେ ସେ ଲାଭ ମିଳିଛି। ମୁଁ ମାନୁଛି ଯେ ଏହି ସଂଗଠନମାନଙ୍କରେ ଗୋଟିଏ ନୂଆ ଜୀବନ୍ୟାସର ଆବଶ୍ୟକତା ରହିଛି, ନୂଆ ଶକ୍ତି ସଞ୍ଚାର କରାଯିବାର ଆବଶ୍ୟକତା ରହିଛି। ଏଥର ମୁଁ ସେମାନଙ୍କ ଆଗରେ କିଛି ବିଷୟ ରଖିଛି। ମୁଁ ସେମାନଙ୍କୁ କହିଛି ଯେ ଭାଇ, ଏହି ସିଜିନ୍ରେ ଜଳ ସଞ୍ଚୟର ଗୋଟିଏ ବଡ଼ କାମ ଆମର ଯୁବକ ଆଉ ଏସବୁ ସଂଗଠନମାନେ କରନ୍ତେନି, ଆମେମାନେ ଚେଷ୍ଟା କରି କିଛି ବ୍ଲକ କିଛି ଜିଲ୍ଲାରେ ଖୋଲାରେ ଶୌଚ କରିବା ବନ୍ଦ କରିପାରିବାନି, ଓପନ୍ ଡେଫିକେସନ୍ ଫ୍ରି କେମିତି କରିପାରିବା, ଦେଶକୁ ଯୋଡ଼ିବା ପାଇଁ ଏଭଳି କି କାର୍ଯ୍ୟକ୍ରମ ପ୍ରସ୍ତୁତ କରିପାରିବା, ଆମ ସବୁ ସଂଗଠନର କମନ୍ ଯୁବ ସଙ୍ଗୀତ କ'ଣ ହୋଇପାରେ। ସେମାନଙ୍କ ସହିତ ଅନେକ କଥାବାର୍ତ୍ତା ହେଲା। ମୁଁ ଆଜି ଆପଣମାନଙ୍କୁ ମଧ୍ୟ ନିବେଦନ କରୁଛି, ଆପଣମାନେ ମୋତେ ଲେଖନ୍ତୁ, କୁହନ୍ତୁ, ଠିକ୍ ପରାମର୍ଶ ଦିଅନ୍ତୁ। ଆମର ଅନେକ ଯୁବ ସଂଗଠନ ରହିଛି, ସେମାନଙ୍କ କାର୍ଯ୍ୟଶୈଳୀ କାର୍ଯ୍ୟକ୍ରମରେ କ'ଣ ନୂଆ କଥା ଯୋଡ଼ାଯାଇପାରେ। ମୋର ନରେନ୍ଦ୍ର ମୋଦି ଆପ୍ରେ ଆପଣ ଲେଖିଲେ ମୁଁ ତାକୁ ଠିକଣା ଜାଗାରେ ପହଞ୍ଚାଇଦେବି, ଏବଂ ମୋ ମତରେ ଏହି ମିଟିଂ ପରେ ସେମାନଙ୍କର ଗତିଶୀଳତା ବୃଦ୍ଧି ପାଇବ ଏବଂ ଆପଣଙ୍କୁ ମଧ୍ୟ ସେମାନଙ୍କ ସହ ସଂଯୁକ୍ତ ହେବାକୁ ଇଚ୍ଛା ହେବ। ଏଇଭଳି ପରିସ୍ଥିତି ନିଶ୍ଚୟ ସୃଷ୍ଟି ହେବ। ମୋର ପ୍ରିୟ ଦେଶବାସୀଗଣ, ଆଜି ମୋର ଏଭଳି କଥା କହିବାର ଅଛି ଯାହା ଆମ ସମସ୍ତଙ୍କୁ ଚିନ୍ତନ ପାଇଁ ବାଧ୍ୟ କରିବ। ଏହାକୁ ମୁଁ ଆମକୁ ଦୋହଲେଇ ଦେବା ଭଳି କଥା ରୂପେ ମଧ୍ୟ ଦେଖିଥାଏ। ଆପଣମାନେ ଲକ୍ଷ୍ୟ କରିଥିବେ ଯେ ଆମ ଦେଶର ରାଜନୈତିକ ଅବସ୍ଥା ଏଭଳି ଯେ ବିଗତ ଅନେକ ନିର୍ବାଚନରେ ଏଇ କଥା ଆଲୋଚନା ହେଉଥିଲା ଯେ କେଉଁ ପାର୍ଟି କେତୋଟି ଗ୍ୟାସ୍ ସିଲିଣ୍ଡର ଦେବ, 12ଟି ନା 9ଟି। ଏକଥା ନିର୍ବାଚନ ବେଳେ ଗୋଟିଏ ବଡ଼ ପ୍ରସଙ୍ଗ ହେଉଥିଲା ଏବଂ ପ୍ରତ୍ୟେକ ରାଜନୈତିକ ଦଳ ଅନୁଭବ କରୁଥିଲା ଯେ ନିର୍ବାଚନ ଦୃଷ୍ଟିରୁ ମଧ୍ୟବିତ୍ତ ସମାଜକୁ ସ୍ପର୍ଶ କରିବାକୁ ପଡ଼ିବ, ତେଣୁ ଗ୍ୟାସ୍ ସିଲିଣ୍ଡର ଗୋଟିଏ ବହୁତ ବଡ଼ ପ୍ରସଙ୍ଗ। ଅନ୍ୟପଟରେ ଅର୍ଥନୀତିଜ୍ଞମାନଙ୍କଠାରୁ ଚାପ ପଡ଼ୁଥିଲା ଯେ ସବସିଡ଼ି କମ୍ କରନ୍ତୁ ଏବଂ ଏହା ଯୋଗୁଁ ଅନେକ କମିଟି ବସୁଥିଲା ଯେଉଁଥିରେ ଗ୍ୟାସ୍ର ସବସିଡ଼ି କମ୍ କରିବା ଉପରେ ବହୁତ ବଡ଼ ବଡ଼ ପ୍ରସ୍ତାବମାନ ଆସୁଥିଲା, ପରାମର୍ଶମାନ ଆସୁଥିଲା। ଏହି କମିଟିଗୁଡ଼ିକ ପଛରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲା, କିନ୍ତୁ କଥା ସେତିକିରେ ଅଟକି ଯାଉଥିଲା। ଏହା ସମସ୍ତଙ୍କର ଅନୁଭୂତି, ଏହି ସୀମା ବାହାରେ କେବେ ଚିନ୍ତା କରାଯାଇନଥିଲା। ମୋର ଦେଶବାସୀଗଣ, ଆପଣମାନଙ୍କୁ ହିସାବ ଦେବାରେ ମୋତେ ଖୁସି ଲାଗୁଛି ଯେ ମୁଁ ତୃତୀୟ ରାସ୍ତା ବାଛିଲି, ଯାହା ହେଉଛି ଜନତା ଜନାର୍ଦ୍ଦନଙ୍କ ଉପରେ ବିଶ୍ୱାସ କରିବା। ବେଳେବେଳେ ଆମେ ରାଜନୀତିଜ୍ଞମାନେ ମଧ୍ୟ ନିଜକୁ ଛାଡ଼ି ନିଜ ଲୋକଙ୍କ ଉପରେ ଭରସା କରିବା ଉଚିତ। ମୁଁ ଜନତା ଜନାର୍ଦ୍ଦନଙ୍କ ଉପରେ ବିଶ୍ୱାସ କରି କଥା କଥାରେ କହିଦେଇଥିଲି ଯେ ଆପଣ ଯଦି ବର୍ଷକୁ 1,500-2,000 ଟଙ୍କା ଖର୍ଚ୍ଚର ବୋଝ ସହିପାରୁଛନ୍ତି, ତେବେ ଆପଣ ଗ୍ୟାସ୍ ସବସିଡ଼ି କାହିଁକି ଛାଡ଼ି ଦେଉନାହାନ୍ତି, କୌଣସି ଗରିବର କାମରେ ଆସିବ ସେ କଥା? ମୁଁ କହୁ କହୁ କହିଦେଇଥିଲି, କିନ୍ତୁ ଆଜି ମୁଁ ବଡ଼ ଗର୍ବର ସହିତ କହିପାରିବି ଯେ ମୋ ଦେଶବାସୀଙ୍କ ପାଇଁ ମୁଁ ଗର୍ବିତ। 1 କୋଟି ପରିବାର ସ୍ୱ ଇଚ୍ଛାରେ ନିଜ ଗ୍ୟାସ୍ ସବସିଡ଼ିକୁ ସରେଣ୍ଡର କରିଦେଲେ, ଆଉ ପୁଣି 1 କୋଟି ପରିବାର ଧନିକ ଶ୍ରେଣୀର ନୁହନ୍ତି। ମୁଁ ଦେଖୁଛି କେହି ରିଟାୟାର୍ଡ ଶିକ୍ଷକ, ରିଟାୟାର୍ଡ କ୍ଲର୍କ, କେହି ଚାଷୀ, କେହି ଛୋଟ ବ୍ୟବସାୟୀ, ଏଇଭଳି ମଧ୍ୟବିତ୍ତ ଶ୍ରେଣୀର ଲୋକ, ନିମ୍ନ ମଧ୍ୟବିତ୍ତ ପରିବାରର ଯେଉଁମାନେ ସେମାନେ ଛାଡ଼ି ଦେଇଛନ୍ତି। ଅନ୍ୟ ଏକ ବିଶେଷତ୍ୱ ଦେଖନ୍ତୁ ଯେ ସବସିଡ଼ି ଛାଡ଼ିବା ପାଇଁ ମୋବାଇଲ୍ ଫୋନ୍ର ଆପ୍ ମାଧ୍ୟମରେ କରିପାରିଥାନ୍ତେ, ଅନ୍ଲାଇନ୍ କରିପାରିଥାନ୍ତେ, ଟେଲିଫୋନ୍ରେ ମିସ୍ଡ କଲ୍ ଦେଇ କରିପାରିଥାନ୍ତେ, ବହୁତ ଉପାୟ ଥିଲା। କିନ୍ତୁ ହିସାବ କରିବାରେ ଜଣାଗଲା ଯେ ଏହି 1 କୋଟି ପରିବାରରେ 80%ରୁ ଅଧିକ ଲୋକ ସେହିମାନେ ଥିଲେ ଯେଉଁମାନେ ନିଜେ ଡିଷ୍ଟ୍ରିବ୍ୟୁଟରଙ୍କ ପାଖକୁ ଗଲେ, ଲାଇନ୍ରେ ଠିଆ ହେଲେ ଏବଂ ଲିଖିତ ଆକାରରେ ଦେଇ ସେମାନେ ନିଜର ସବସିଡ଼ି ସରେଣ୍ଡର କରିଦେଲେ। ମୋର ପ୍ରିୟ ଦେଶବାସୀ, ଇଏ ସାମାନ୍ୟ କଥା ନୁହେଁ। ସରକାର ଯଦି କୌଣସି ଟିକସରେ ଟିକିଏ ବି ରିହାତି ଦେଇଛନ୍ତି, ସେ କଥା ପାଇଁ ସପ୍ତାହ ସାରା ଟେଲିଭିଜନ ଚ୍ୟାନେଲ ଏବଂ ସମ୍ବାଦପତ୍ରଗୁଡ଼ିକ ସରକାରଙ୍କର ବାହାବା କରିଛନ୍ତି। କୋଟିଏ ପରିବାର ଗ୍ୟାସ୍ ରିହାତି ଛାଡ଼ିଦେଲେ ଆଉ ଆମ ଦେଶରେ ଏକ ପ୍ରକାର ଅଧିକାର ପାଲଟି ଯାଇଥିବା ରିହାତି ଛାଡ଼ିଦେଲେ। ମୁଁ ସର୍ବପ୍ରଥମେ ସେହି କୋଟିଏ ପରିବାରଙ୍କୁ ନମସ୍କାର କରୁଛି ଏବଂ ଅଭିନନ୍ଦନ ଜଣାଉଛି, କାରଣ ସେମାନେ ରାଜନେତାମାନଙ୍କୁ ନୂଆ ଢଙ୍ଗରେ ଚିନ୍ତା କରିବା ପାଇଁ ବାଧ୍ୟ କରିଦେଲେ। ଦେଶର ଅର୍ଥନୀତିଜ୍ଞମାନଙ୍କୁ ବି ନୂଆ ଭାବରେ ଚିନ୍ତା କରିବା ପାଇଁ ଅଡ଼ୁଆରେ ପକାଇଲେ। ବିଶ୍ୱର ଅର୍ଥଶାସ୍ତ୍ରୀମାନଙ୍କର ସବୁ ଆକଳନ ଏମିତି କଲେ ସେମିତି ହେବ, ଏହି ପ୍ରକାରର ଆର୍ଥିକ ସମୀକରଣର ଉର୍ଦ୍ଧ୍ୱରେ ସମ୍ଭବ ହୋଇଛି ଗ୍ୟାସ୍ ରିହାତିର ସ୍ୱେଚ୍ଛାକୃତ ପ୍ରତ୍ୟାଖ୍ୟାନ। ଏ ସମ୍ପର୍କରେ କେବେ ନା କେବେ ଚିନ୍ତା କରିବା ଦରକାର। କୋଟିଏ ପରିବାର ରିହାତି ଛାଡ଼ିବା ଏବଂ ବଦଳରେ କୋଟିଏ ଗରିବ ପରିବାରଙ୍କୁ ଗ୍ୟାସ୍ ସିଲିଣ୍ଡର ମିଳିବା, ଏ କିଛି କମ୍ କଥା ନୁହେଁ। କୋଟିଏ ପରିବାରର ସବସିଡ଼ି ଛାଡ଼ିବା ଯୋଗୁଁ ଟଙ୍କା ବଞ୍ଚିବା ସ୍ଥୂଳ ଦୃଷ୍ଟିରେ ବଡ଼ କଥା ନୁହେଁ, କିନ୍ତୁ ଅସାଧାରଣ କଥା ହେଉଛି ଜନତାଙ୍କ ଉପରେ ଭରସା ରଖି କାମ କଲେ କେତେ ବଡ଼ ସଫଳତା ମିଳେ। ମୁଁ ଆଜି ବିଶେଷ କରି ରାଜନୈତିକ ଗୋଷ୍ଠୀଙ୍କୁ ଅନୁରୋଧ କରିବାକୁ ଚାହେଁ ଯେ ଜନସାଧାରଣଙ୍କ ଉପରେ ଭରସା ରଖିଲା ଭଳି କୌଣସି ଏକ କାମ ସେମାନେ ନିଶ୍ଚୟ କରନ୍ତୁ। ଆପଣ କେବେ ବି ଭାବିନଥିବେ ଯେ ଏଭଳି ପରିଣାମ ଆମକୁ ମିଳିବ ଏବଂ ଏଭଳି ମାର୍ଗରେ ଆମେ ଆଗେଇବା ଦରକାର ବୋଲି। ମୋତେ ତ ସବୁବେଳେ ଲାଗେ ଯେ ତୃତୀୟ ଆଉ ଚତୁର୍ଥ ଶ୍ରେଣୀର ସରକାରୀ କର୍ମଚାରୀଙ୍କ ପାଇଁ ଇଣ୍ଟରଭ୍ୟୁ ବା ସାକ୍ଷାତକାରର ଆବଶ୍ୟକତା କ'ଣ ଅଛି? ଯେଉଁମାନେ ଲିଖିତ ପରୀକ୍ଷା ଦେଇ ସେମାନଙ୍କର ନମ୍ବର ପଠାଉଛନ୍ତି, ଚାଲନ୍ତୁ ସେହିମାନଙ୍କ ଉପରେ ଭରସା କରିବା। ମୋର ମନେ ହୁଏ ବେଳେବେଳେ ଆମେ ଏଭଳି ଘୋଷଣା କରିବା ଦରକାର ଯେ ରେଳବାଇର ଗୋଟିଏ ଗୋଟିଏ ରୁଟ୍ରେ କେହି କେହି ଟିଟି ରହିବେନି। ଦେଶର ଜନତାଙ୍କ ଉପରେ ଆମେ ବିଶ୍ୱାସ ରଖିବା। ଆମେ ଏମିତି ବହୁତ ପ୍ରୟୋଗ କରିପାରିବା। ଥରେ ଯଦି ଆମେ ଦେଶର ଜନତାଙ୍କ ଉପରେ ଭରସା ରଖିବା, ତାହେଲେ ଅଦ୍ଭୁତ ପରିଣାମ ମିଳିପାରିବ। ତେବେ ସେ ଯାହା ହେଉ, ଏସବୁ ହେଉଛି ମୋ ମନର କଥା। ଏ ପାଇଁ ଆମେ ତ କୌଣସି ସରକାରୀ ନିୟମ ପ୍ରଣୟନ କରିପାରିବାନି, ହେଲେ ଏଥିପାଇଁ ବାତାବରଣ ତ ତିଆରି କରିପାରିବା। ଆଉ ଏ ବାତାବରଣ କୌଣସି ରାଜନେତା ତିଆରି କରିବେନି, ଏହାକୁ ଦେଶର 1 କୋଟି ପରିବାର ହିଁ ତିଆରି କରିଦେଇଛନ୍ତି। ରବି ନାମକ ଜଣେ ଭଦ୍ରବ୍ୟକ୍ତି ମୋତେ ଗୋଟିଏ ଚିଠି ଲେଖିଛନ୍ତି, ଗୁଡ୍ ନ୍ୟୁଜ୍ ଏଭ୍ରିଡେ। ସେ ଲେଖିଛନ୍ତି ଯେ ଦୟାକରି ଆପଣ ଆପଣଙ୍କ ଅଧିକାରୀମାନଙ୍କୁ କୁହନ୍ତୁ ସେମାନେ ପ୍ରତ୍ୟେକ ଦିନ କୌଣସି ଗୋଟିଏ ଭଲ ଘଟଣା ଉପରେ ପୋଷ୍ଟ କରନ୍ତୁ। ପ୍ରତ୍ୟେକ ସମ୍ବାଦପତ୍ର ଏବଂ ନ୍ୟୁଜ୍ ଚ୍ୟାନେଲରେ ପ୍ରତିଟି ବ୍ରେକିଂ ନ୍ୟୁଜ୍ ଖରାପ ଖବର ହିଁ ଦେଇଥାଏ। 125 କୋଟି ଜନସଂଖ୍ୟା ଥିବା ଆମ ଏ ଦେଶରେ କ'ଣ କିଛି ବି ଭଲ ଖବର ନାହିଁ? ଦୟାକରି ପରିସ୍ଥିତି ବଦଳାନ୍ତୁ। ରବି ମହୋଦୟ ଖୁବ୍ କ୍ରୋଧ ପ୍ରକଟ କରିଛନ୍ତି ତାଙ୍କ ଚିଠିରେ, କିନ୍ତୁ ମୁଁ ଭାବୁଛି ସେ ମୋ ଉପରେ କ୍ରୋଧ ପ୍ରକଟ ନକରି ତାଙ୍କର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଦେଶର ପରିସ୍ଥିତି ଉପରେ। ଆପଣଙ୍କର ମନେଥିବ, ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର APJ ଅବଦୁଲ କଲାମ ସବୁବେଳେ ଗୋଟିଏ କଥା କହୁଥିଲେ, ସମ୍ବାଦପତ୍ରର ପ୍ରଥମ ପୃଷ୍ଠାରେ କେବଳ ସକାରାତ୍ମକ ଖବର ଛାପନ୍ତୁ, କିଛିଦିନ ତଳେ ଗୋଟିଏ ସମ୍ବାଦପତ୍ରରୁ ମୋତେ ଗୋଟିଏ ଚିଠି ମିଳିଥିଲା। ସେଥିରେ ସେମାନେ ଲେଖିଥିଲେ ଯେ ପ୍ରତ୍ୟେକ ସୋମବାର ତାଙ୍କ ଖବରକାଗଜରେ ଗୋଟିଏ ବି ନକାରାତ୍ମକ ଖବର ଛାପିବେନି, କେବଳ ପଜିଟିଭ୍ ଖବର ହିଁ ଛାପିବେ। ଆଜିକାଲି ମୁଁ ଲକ୍ଷ୍ୟ କରୁଛି କେତେକ ଟେଲିଭିଜନ ଚ୍ୟାନେଲ ସକାରାତ୍ମକ ଖବରଗୁଡ଼ିକୁ ସ୍ୱତନ୍ତ୍ର ଭାବରେ ଏବଂ ସ୍ୱତନ୍ତ୍ର ସମୟରେ ପ୍ରସାରଣ କରୁଛନ୍ତି। ଏହା ଏକ ଭଲ କଥା ନିଶ୍ଚୟ। ଆଉ ଏବେ ସକାରାତ୍ମକ ସମ୍ବାଦର ପରିବେଶ ସୃଷ୍ଟି ହୋଇଛି। ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏବେ ଲାଗୁଛି ଯେ ଠିକ୍ ଏବଂ ଭଲ ଖବର ଲୋକଙ୍କୁ ମିଳିବା ଉଚିତ। ଆଉ ଗୋଟିଏ ସତକଥା ହେଉଛି, ଜଣେ ବିଶିଷ୍ଟ ବ୍ୟକ୍ତି ଯେତେ ଭଲ ଭାବରେ ଯେତେ ଭଲ ଶବ୍ଦରେ କିଛି କଥା କହିଲେ ବି ତା'ର ଯେତିକି ପ୍ରଭାବ ନ ପଡ଼ିବ ତାଠୁ ଅଧିକ ପ୍ରଭାବ ପଡ଼ିବ ଗୋଟିଏ ଭଲ ଖବରର। ଭଲ ଖବର କିଛି ଭଲ କାମ କରିବା ପାଇଁ ପ୍ରେରଣା ଦେଇଥାଏ। ଏକଥା ସତ ଯେ ଆମେ ଯେତେ ଭଲ କଥାକୁ ଭଲ କାମକୁ ଆପଣେଇବା, ମନ୍ଦ କଥା ମନ୍ଦ କାମ ପାଇଁ ଆମ ପାଖରେ ଜାଗା ସେତିକି ସେତିକି କମିଯିବ। ଯଦି ଆମେ ଦୀପଟିଏ ଜଳେଇବା ସେଥିରେ ଅନ୍ଧକାର ଦୂର ହେବ ହିଁ ହେବ। ଆପଣ ହୁଏତ ଜାଣିଥିବେ, ଖାସ୍ ଏଇଥିପାଇଁ ସରକାର ଗୋଟିଏ ନୂଆ ୱେବସାଇଟ୍ ଖୋଲିଛନ୍ତି, ଟ୍ରାନ୍ସଫର୍ମିଂ ଇଣ୍ଡିଆ। ଏଥିରେ କେବଳ ସକାରାତ୍ମକ ଖବର ସ୍ଥାନ ପାଇଥାଏ, କେବଳ ସରକାରଙ୍କର ନୁହେଁ ଜନତାଙ୍କର ଭଲ ଖବର ବି ଏଥିରେ ସ୍ଥାନ ପାଇଥାଏ। ଆଉ ଇଏ ଏମିତି ଏକ ପୋର୍ଟାଲ ଯେ ଆପଣ ଚାହିଁଲେ ବି ଏଥିପାଇଁ ଯେକୌଣସି ଭଲ ଖବର ପଠାଇ ପାରିବେ, ଆପଣ ବି ଏହା ପାଇଁ କଣ୍ଟ୍ରିବ୍ୟୁଟ୍ କରିପାରିବେ। ରବି, ଆପଣ ଭଲ ପରାମର୍ଶ ଦେଇଛନ୍ତି, କିନ୍ତୁ ଦୟାକରି ମୋ ଉପରେ ରାଗନ୍ତୁନି। ଆମେ ସମସ୍ତେ ମିଳିମିଶି କିଛି ସକାରାତ୍ମକ କରିବା ପାଇଁ ଚେଷ୍ଟା କରିବା, କିଛି ପଜିଟିଭ୍ କରିବା ପାଇଁ ଚେଷ୍ଟା କରିବା, କିଛି ପଜିଟିଭ୍ କଥା ପହଞ୍ଚାଇବା ପାଇଁ ବି ଚେଷ୍ଟା କରିବା। ଆମ ଦେଶର ବିଶେଷତା ହେଉଛି କୁମ୍ଭମେଳା। କୁମ୍ଭମେଳା ପର୍ଯ୍ୟଟନ ପାଇଁ ଆକର୍ଷଣ ସୃଷ୍ଟି କରିପାରିବ। ବିଶ୍ୱର ବହୁ କମ୍ ଲୋକଙ୍କୁ ଜଣାଥିବ ଯେ କୌଣସି ନଦୀ ତଟରେ ଦୀର୍ଘ ଦିନ ଧରି କୋଟି କୋଟି ଲୋକ ରୁଣ୍ଡ ହୋଇଛନ୍ତି। ଏହି ଘଟଣା ସାଂଗଠନିକ ଦୃଷ୍ଟିରୁ, ଇଭେଣ୍ଟ ମ୍ୟାନେଜମେଣ୍ଟ ଦୃଷ୍ଟିରୁ ଏବଂ ଜନସହଭାଗିତା ଦୃଷ୍ଟିରୁ ସ୍ୱୟଂ ଏକ ଉଚ୍ଚ ମାନଦଣ୍ଡ ସୃଷ୍ଟି କରିପାରିଛି। ଗତ ଦୁଇ ଦିନ ହେଲା ମୁଁ ଦେଖୁଛି କିଛି ଲୋକ ସିଂହସ୍ଥ କୁମ୍ଭମେଳାର ଫଟୋ ଅପଲୋଡ଼ କରୁଛନ୍ତି। ମୁଁ ଚାହିଁବି ଭାରତ ସରକାରଙ୍କର ପର୍ଯ୍ୟଟନ ବିଭାଗ, ରାଜ୍ୟ ସରକାରଙ୍କର ପର୍ଯ୍ୟଟନ ବିଭାଗ ଏହି ମେଳାର ଏକ ଫଟୋ ପ୍ରତିଯୋଗିତା କରନ୍ତୁ, ଆଉ ଲୋକଙ୍କୁ କୁହନ୍ତୁ ଯେ ସେମାନେ ବଢ଼ିଆ ବଢ଼ିଆ ଫଟୋ ଉଠାଇ ସେସବୁକୁ ଅପଲୋଡ଼ କରନ୍ତୁ। ଏହାଦ୍ୱାରା ଏକ ଅଦ୍ଭୁତ ପରିବେଶ ତିଆରି ହେବ ଏବଂ କୁମ୍ଭମେଳାର ବିଭିନ୍ନ କୋଣରେ କେତେ କେତେ ଘଟଣା ଘଟୁଛି ସେ ସମ୍ପର୍କରେ ଲୋକେ ଜାଣିପାରିବେ। ତେଣୁ ଏକଥା ନିହାତି କରାଯାଇପାରେ। ଦେଖନ୍ତୁ, ଏକଥା ଠିକ୍। ମଝିରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ମୋତେ ସାକ୍ଷାତ କରିଥିଲେ। ସେ କହୁଥିଲେ ଯେ ସେମାନେ ସ୍ୱଚ୍ଛତା ଉପରେ ଅଗ୍ରାଧିକାର ଦେଇଛନ୍ତି ଏବଂ ସ୍ୱଚ୍ଛତା କେବଳ ସେଇଠି ରହିବ ସେ କଥା ନୁହେଁ, ବରଂ ସ୍ୱଚ୍ଛତାର ବାର୍ତ୍ତାକୁ ବି ମେଳା ଦେଖି ଆସୁଥିବା ଶ୍ରଦ୍ଧାଳୁ ସାଥିରେ ନେଇଯାଆନ୍ତୁ। କୁମ୍ଭମେଳା ଗୋଟିଏ ଧାର୍ମିକ ଆଧ୍ୟାତ୍ମିକ ମେଳା ହୋଇଥାଇପାରେ, କିନ୍ତୁ ମୋ ମତରେ ଆମେ ଏହାକୁ ଗୋଟିଏ ସାମାଜିକ ସୁଯୋଗ ଭାବରେ ନେଇପାରିବା, ସଂସ୍କାରର ମୁହୂର୍ତ୍ତ ଭାବରେ ଗ୍ରହଣ କରିପାରିବା। ସେହିଠାରୁ ଉତ୍ତମ ସଂକଳ୍ପ ଏବଂ ଉତ୍ତମ ଅଭ୍ୟାସ ଶିକ୍ଷା କରି ତାକୁ ଗାଁ ଗାଁରେ ପହଞ୍ଚାଇ ପାରିବା। ପାଣିର ଆଦର, ପାଣି ପ୍ରତି ଆସ୍ଥା ଏବଂ ପାଣି ସଞ୍ଚୟର ତ୍ରିଧାରାକୁ ଆମେ କୁମ୍ଭମେଳାରୁ ଶିଖି ତାକୁ ଦେଶ ସାରା ବ୍ୟାପ୍ତ କରିପାରିବା, ଆଉ କରିବା ବି ଉଚିତ। ମୋର ପ୍ରିୟ ଦେଶବାସୀ, ପଞ୍ଚାୟତିରାଜର ଏହି ମହତ୍ତ୍ୱପୂର୍ଣ୍ଣ ଦିବସରେ ମୁଁ ତ ଆପଣଙ୍କ ସହ ପୁଣି ଥରେ ଭେଟିଲି। ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ସବୁଥର ପରି ଆପଣଙ୍କ ମନର କଥା ସହ ମୋ ମନ କଥାର ଏକ ଅତୁଟ ବନ୍ଧନ ସୃଷ୍ଟି ହୋଇଥିବାରୁ ମୁଁ ଆନନ୍ଦିତ। ପୁଣି ଥରେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।